ନମସ୍କାର, ମୁଁ ଆଜି ଶିଶୁର କାନ ପାଚା ରୋଗ ବିଷୟରେ କିଛି କହିବାକୁ ଚାହୁଁଛି। ଶିଶୁମାନଙ୍କର କାନ ପାଚା ଏକ ସାଧାରଣ ରୋଗ। ଏହି ରୋଗ ବିଶେଷତଃ 5 ବର୍ଷରୁ କମ୍ ବୟସର ଶିଶୁମାନଙ୍କ କ୍ଷେତ୍ରରେ ବେଶୀ ଦେଖାଯାଏ। ଅନ୍ୟାନ୍ୟ ଇନ୍ଦ୍ରିୟ ଭଳି କାନ ମଧ୍ୟ ଏକ ଅତ୍ୟାବଶ୍ୟକ ଇନ୍ଦ୍ରିୟ। ଏହା ଯେ କେବଳ ଶୁଣିବାରେ ସାହାଯ୍ୟ କରେ ତାହା ନୁହେଁ, ଏହା ଶରୀରର ଭାରସାମ୍ୟ ରକ୍ଷା କରିଥାଏ। ତେଣୁ ଉପଯୁକ୍ତ ସମୟରେ କାନର ଯତ୍ନ ନ ନେଲେ ଶିଶୁଟି ସାରା ଜୀବନ ପାଇଁ ଶ୍ରବଣ ଶକ୍ତିରହିତ ହେବାର ଯଥେଷ୍ଟ ସମ୍ଭାବନା ରହିଥାଏ। ଅସାବଧାନ ଯୋଗୁଁ କର୍ଣ୍ଣନଳୀ ମଧ୍ୟରେ ସଂକ୍ରମଣ ଘଟିଲେ ଛୋଟ ଛୋଟ ପିଲାମାନଙ୍କର କାନରୁ ପାଣି ବୋହିଥାଏ, ଯାହାକୁ ସାଧାରଣତଃ କାନ ପାଚା ରୋଗ ବୋଲି କୁହାଯାଏ। କାନର ଗଠନ ପ୍ରଣାଳୀ ବୟସ୍କ ମାନଙ୍କ ଠାରୁ ଭିନ୍ନ ହୋଇଥିବାରୁ ପିଲାମାନଙ୍କ ଠାରେ କାନ ପାଚିବା ସାଧାରଣତଃ ଅଧିକ ପରିମାଣରେ ଦେଖାଯାଇଥାଏ। କାନ ପାଚିବାର କାରଣ ନା ଜୀବାଣୁ ବା ଭୂତାଣୁ ଦ୍ଵାରା କର୍ଣ୍ଣନଳୀ ସଂକ୍ରମଣ ହେଲେ କାନ ପାଚିଥାଏ। କାନ ଭିତରେ ବାହାର ଜିନିଷ ଯଥା କାଠି, ପକ୍ଷୀ, କର ଓ ଆଙ୍ଗୁଳି ଆଦି ପ୍ରବେଶ ଫଳରେ କୌଣସି କ୍ଷତ ସୃଷ୍ଟି ହେଲେ କାନ ପାଚିଥାଏ। କାନରୁ ଠିକ ଭାବରେ ମଇଳା ସଫା କରା ନଗଲେ ତାହା କାନ ପାଚିବାର ଅନ୍ୟତମ କାରଣ ହୋଇଥାଏ।